శ్రీమద్భాగవతం సెవెంత్ కాంటో చాప్టర్ 15 టెక్స్ట్ 21 పండితా బహవో రాజన్ బహుజ్ఞా సంసచ్ఛిద సద సస్పత యోప్యేకే అసంతోషాత్ పతంత్య నాకుని కొంచి ఏ మహారాజ యుధిష్ఠిర్ ఎప్పటి అనేక వ్యక్తి అంది మనకర విభిన్న ప్రకార అభిజ్ఞతా అది అనేక ఆయన పరామర్శదాతా అంది అని విద్వాన్ పండిత అంది మన కి పండిత సభావరి మధ్య అధ్యక్ష బా ఉపయుక్త హి తి సేమని అధపతన హి నర్క స్థితికి జాంతి కారణ సేమని సేమకు పదవీ బా స్థితిని సంతుష్ట నుంచి నారదముని మహాజన సూత్రే ఏ బహుమూల్యవాన్ ఉపదేశ దొచ్చి జ్యేష్ఠ మహారాజ కొంచెంది ఎప్పుడు అనేక బడ పండిత అంది ఆయన ఉపదేష్టా అంది అనేక బహు అనుభూతి సంపన్న వ్యక్తి బి అంది జోమానకి పండిత సభా మనకరి మధ్య అధ్యక్ష బా ఉపయుక్త జగత హాస కొంచెంది హెల్ సుద్ధా సేమని ఫర్ నట్ బీంగ్ సాటిస్ఫైడ్ విత్ దర్ పొజిషన్స్ మనకు పదవిరే సంతుష్ట నవ్వుతున్న జగు సేమని నర్క స్థితి మా జీవన ధారాకు పతి కొంచెంది తా మన అసంతోష ఈ గుటే బడ దోష రహుచి ఏ అసంతోష సంబంధరే బహు కథా నారదముని కహిలేని సేతిపై ఈ ఉపదేశ దియా జాఉచి ଯାହା ଭୌତିକ ତା ଦିଗରେ ମିଳିଛି ଧନଜନ ବା ଯାହା କହନ୍ତି ଗୋପଲକ୍ଷ୍ମୀ ଆଦି ଯାହା କିଛି ଭୌତିକ ତା ଦିଗରେ ମିଳିଛି ସେଥିରେ ବ୍ୟକ୍ତି ସନ୍ତୁଷ୍ଟ ରହିବା ଉଚିତ ସେଥିରେ ଅତୃପ୍ତି ପ୍ରକାଶ କରିବା ଉଚିତ ନୁହେଁ ଯଦୃଚ୍ଛା ଲାଭ ସନ୍ତୁଷ୍ଟ ଦ୍ୱନ୍ଦ୍ୱ ଆତୀତ ବିମତ୍ସରହ ଭଗବାନ କୃଷ୍ଣ ମଧ୍ୟ ସେ ଉପଦେଶ ଗୀତାରେ ଦେଇଛନ୍ତି ଯାହା ମିଳିଲା ଯଦୃଚ୍ଛା କ୍ରମେ ସେତେ ସନ୍ତୁଷ୍ଟ ହୁଅ ବିମତ୍ସର ହୁଅ ଦ୍ୱନ୍ଦ୍ୱ ଆତୀତ ହୁଅ ତାହା ଉପଦେଶ ଦିଆ ତାହେଲେ ପ୍ରକୃତି ସୁଖ ଶାନ୍ତି ମିଳିବ ନଚେତ୍ ଯଦି ଭୌତିକତା ଦିଗରେ ତୁମର ଅସନ୍ତୋଷ ରହିଗଲା ଅତୃପ୍ତି ରହିଗଲା କୌଣସି ପ୍ରକାର ଜୀବନରେ ସୁଖ ଶାନ୍ତି ତୁମେ ପାଇପାରିବ ନା ଯାହା କୁହାଯାଉଛି ଯେ ଏପରି ବହୁ ଅଭିଜ୍ଞତା ସମ୍ପନ୍ନ ପରିଦୃଷ୍ଟି ହେଲେ ସୁଦ୍ଧା ସେ ଅସନ୍ତୋଷ ଯୋଗୁଁ ସେମାନେ ପତନ୍ତି ଅଧ ଅଧପତନ ହେଇଯାଉଛି ନର୍କ ସ୍ଥିତିକି ସେମାନଙ୍କର ଏ ଅସନ୍ତୋଷ ତେଣୁ ସନ୍ତୋଷ ତୃପ୍ତି ଭୌତିକତା ଦିଗରେ ଦରକାର ସେ ଦିଗରେ ଅତୃପ୍ତ ହୁଅ ନା ଯଦି କେହି ହବୁ ତାହାର ପରମାର୍ଥିକ ଲାଭ ତାର କିଛି ହବ ନା ପରମାର୍ଥିକ ଦିଗରେ ସେ ହତାଶ ହେଇଯିବ ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦେବ ଶ୍ରୀମଦେଶ କହୁଛନ୍ତି ଯୋଡ଼େ ଜିନିଷ ଅଛି ଯିଏକି ଭଲ ଗୁଣ ନଷ୍ଟ କରିପକାଏ ଗୋଟିଏ ହେଉଛି ଦାରିଦ୍ର୍ୟ ଆଉ ଗୋଟେ ହେଉଛି ଲୋଭ ଦାରିଦ୍ର୍ୟ ଦୋଷ ଗୁଣ ରାଶି ନାଶି ଦରିଦ୍ର ହେଲେ ଯେତେବେଳେ ଧନହୀନ ହେଇଯାଇଛି ଆବଶ୍ୟକତା ତାହାର ଯାହା ବେୟାର ନେସେସିଟି ଯାହା ସରକ୍ଷାର୍ଥ ଯାହା ଅତି କମ୍ ଆବଶ୍ୟକତା ତାକୁ ପୂରଣ କରିପାରୁନି ଏ ପ୍ରକାର ଦରିଦ୍ର ହେଇଛି ତାହେଲେ ସେ କ'ଣ କରେ ତା ସବୁ ଦୋଷ ଗୁଣ ତାର ଭଲ ଗୁଣ ନଷ୍ଟ ହୋଇଯାଏ ତେଣୁ ଦାରିଦ୍ର୍ୟର ସାଘାତ ସହ୍ୟ କରି ନ ପାରି ବେଳେବେଳେ ମଧ୍ୟ ସେ ବଡ଼ ଅସାଧୁ କାର୍ଯ୍ୟ କରିବାକୁ ବାଧ୍ୟ ହଏ ସେଥିପାଇଁ ଇଏ ଦରିଦ୍ର ଦୋଷ ଗୁଣର ଆସି ନାସି ଏଥିପାଇଁ କୁହାଉଛି ଇଏ ଦାରିଦ୍ର୍ୟ ଗୋଟାଏ ଦୋଷ ଯାହାଫଳରେ କି ଭଲ ଗୁଣ ନଷ୍ଟ କରିଦେଉଛି ଗୋଟା କଥା ଅଛି ମଧ୍ୟ ଏତେ ଦୂର ଦରିଦ୍ର୍ୟ ଯେ ସେ ମୁଠା ଖାଇବାକୁ ମଧ୍ୟ ପାଉନି ବୁଭୁକ୍ଷ ହେଉଛି ପ୍ରଚୁର ପରିମାଣ ଗ୍ରାସାଚ୍ଛାଦନ କରିପାରୁନି ଦୁଇ ଭଳି ଯାହା କହନ୍ତି ମୁଠାଏ ଖାଇବାକୁ ସେ ପାଉନି ସେଥିପାଇଁ କହାଯାଉଛି ବୁଭୁକ୍ଷୁ ନ କି ନ କରୋତି ଦୋଷ, ଯେ ବୁଭୁକ୍ଷୁ ସେ କ'ଣ ଦୋଷ ନ କରିବ, ସେ ସବୁ କିଛି କରିଯିବ। କ୍ଷୁଧା ଏତେ ପ୍ରବଳ ଯେ ତାହାକୁ ସନ୍ତୁଷ୍ଟ କରିବା, ଶାନ୍ତ କରିବା ପାଇଁ ଖାଦ୍ୟ ଦରକାର ଅଛି। ଖାଦ୍ୟ ଯଦି ନ ମିଳିଲା ଏତେ ଦାରିଦ୍ର, ସେଥିପାଇଁ ସେ ଚୋରି କରୁଛି, କୋଟି କେତେ ନାନା ପ୍ରକାର ଗୃହୀତ କାର୍ଯ୍ୟ ମଧ୍ୟ କରିବାକୁ ପଶ୍ଚାତ କରୁଛି, ନିଃସଙ୍କୋଚରେ କରିଯିବ, ସବୁ କିଛି ଦୋଷ କରିଯିବ। ସେଥିପାଇଁ ଇଏ ଗୋଟେ ଦୋଷ ଦରିଦ୍ର। ସେପରି ଅତ୍ୟଧିକ ଲୋଭ, ଭୌତିକ ଦିଗରେ ଅତ୍ୟଧିକ ଲୋଭ ମଧ୍ୟ ଇଏ ଗୋଟେ ଦୋଷ। ଲୋଭ ଏକ ଶତ୍ରୁ, କାମ କ୍ରୋଧ ଲୋଭ ଏତତ୍ରେ ନର୍କସ୍ୟ ଦ୍ୱାର, ଏ କଥା କୁହାଯାଇଛି ଆମର ଶ୍ରୀମଦ ଭଗବତ। କାମ କ୍ରୋଧ ଲୋଭ ନର୍କର ଦ୍ୱାର, ଏ ତିନିଟାକୁ ତ୍ୟାଗ କରିବା ପାଇଁ ପଡ଼ିବ, ଏ କଥା ଅଛି ଆମର ଶ୍ରୀମଦ ଭଗବତ ଗୀତାରେ ଭଗବାନ କୃଷ୍ଣ ଉପଦେଶ ଦେଇଛନ୍ତି। ଏ ସମ୍ବନ୍ଧରେ ଯୁଧିଷ୍ଠିର ମହାରାଜ ବହୁ କଥା କହିଲେଣି, କାଲି ଆମେ ମଧ୍ୟ ସେପରି କହୁଥିଲେ। କାମ କ୍ରୋଧ ଆଉ ଲୋଭ ରଜଗୁଣ ସମୁଦ୍ଭବ, କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ, ମହାସନ ମହାପାପ୍ମା ବିଧି ଏନୁ ବୈରିଣ। ଏ ଶ୍ରୀମଦ ଭଗବତ ଗୀତାରେ ଭଗବାନ କୃଷ୍ଣ ଜାଣିଲୁ କି ଶତ୍ରୁ ତୁମର, ଏ ରଜଗୁଣ ସମୁଦ୍ଭବ। କାମ କାମନା ସାନ ଭାଇ ହେଉଛି କ୍ରୋଧ, କାମନା ବ୍ୟାହତ ହେଲେ କ୍ରୋଧ ଆସୁଛି, ତେଣୁ ଏ ରଜଗୁଣ ସମୁଦ୍ଭବ। ତେଣୁ ଭୌତିକ କାମନାକୁ ପରିହାର କର, କ୍ରୋଧ ପରିହାର କର, ଏବଂ ଲୋଭ ମଧ୍ୟ। କାମ କ୍ରୋଧ ଲୋଭ ଏତତ୍ର ତେଜତ୍ରୟ ନର୍କସ୍ୟ ଦ୍ୱାର, ଏ ତିନିଟା ତୁମର ନର୍କକୁ ଦ୍ୱାର ଫିଟେଇଦେବ ଯଦି ଏ ତିନିଟା ବଶବର୍ତ୍ତୀ ହେଇଯିବ ତୁମେ। ସେଥିପାଇଁ ଏ ଉପଦେଶ ଦିଆଯାଇଛି, କିନ୍ତୁ ସେ ଲୋଭକୁ ମଧ୍ୟ ପରମାର୍ଥିକ ମାର୍ଗରେ ବ୍ୟବହାର କରିହେବ, ସେ କଥା ଆମେ କହୁଥିଲେ, ସେ କଥା ଏଠି ବି କୁହାଯାଇଛି। ପ୍ରଭୁପାଦି ମହାରାଜ ତାଙ୍କର ଭାଷ୍ୟରେ ସେ କଥା କୁହାଯାଇଛି। ଭୌତିକତା ଦିଗରେ ଲୋଭଟା ହିଁ ଗରଣୀୟ ଜିନିଷ, ନିନ୍ଦନୀୟ ଜିନିଷ, ଠିକ ନୁହେଁ, କିନ୍ତୁ ପରମାର୍ଥିକ ମାର୍ଗରେ ଲୋଭ ବୃଦ୍ଧି କରିବା ଦରକାର। ଅଧିକରୁ ଅଧିକ ପରିମାଣରେ ସାଧୁସଙ୍ଗ କରିବି, ଅଧିକ ଅଧିକ ପରିମାଣରେ ସାଧୁଙ୍କରୁ ହରିକଥା ଶ୍ରବଣ କରିବି, ଅଧିକରୁ ଅଧିକ ପରିମାଣରେ କିପରି ମୁଁ ଭଗବାନଙ୍କର ସେବା କରିବି, ଏ ଦିଗରେ ଲୋଭ ବୃଦ୍ଧି କର। ଏ ଲୋଭର ପ୍ରକୃତ ବ୍ୟବହାର ସେ କଥା ପ୍ରପାଦିଜାର ସ୍ପିରିଚୁଆଲ ଆକ୍ଟିଭିଟିଜ କନସିଡର ଗ୍ରୀଡ୍ ଇଜ୍ ଗ୍ରୀଡ୍ ଇଜ୍ ଟୁ ସାଟିସ୍ଫାଇ କ୍ରିଷ୍ଣ ଆଣ୍ଡ ଦେୟାର ଫର୍ ଦିଜ୍ ଆର୍ ସ୍ପିରିଚୁଆଲ ଆକ୍ଟିଭିଟିଜ ପରମାର୍ଥୀୟ କର୍ମ ଇଏ ଏ ଭୌତିକ କର୍ମ ନୁହେଁ। ଏ ଲୋଭକୁ ଏପରି ଭଗବାନଙ୍କର ସେବାରେ ମଧ୍ୟ ଲଗାଯାଇପାରିବ, ପରମାର୍ଥିକ ମାର୍ଗରେ ବ୍ୟବହାର କରାଯାଇପାରିବ, କିନ୍ତୁ ଭୌତିକତା ଦିଗରେ ଏ ମହାନ ଶତ୍ରୁ, ଗୋଟେ ଦାରିଦ୍ର ଆଉ ଗୋଟେ ଲୋଭ, ଏ କଥା କହୁଛି। ସେଥିପାଇଁ ଏକ ଯାହା କହନ୍ତି ଉପଦେଶ ଦିଆଯାଉଛି ଯେ ନଟ୍ ଟୁ ବି ପଭର୍ଟି ଷ୍ଟ୍ରିକେନ୍ ବଟ୍ ୱାନ୍ ମଷ୍ଟ ଟ୍ରାଏ ଟୁ ଫୁଲି ସାଟିସ୍ଫାଏଡ୍ ୱିଥ୍ ବ୍ୟାର୍ ନେସେସିଟିଜ୍ ଅଫ୍ ଲାଇଫ୍ ଆଣ୍ଡ ନଟ୍ ବି ଗ୍ରିଡି। ତେଣୁ ଅତ୍ୟଧିକ ଦରିଦ୍ର ଅବସ୍ଥାନ ବରଣ କରିବା ଉଚିତ ନୁହେଁ, ଏବଂ ଯାହା ବ୍ୟାର୍ ନେସେସିଟିଜ୍ ମିନିମମ୍ ନେସେସିଟିଜ୍ ସର୍ବରକ୍ଷାର୍ଥେ ଯାହା ଅଧିକ ଦରକାର ସେଥିରେ ସନ୍ତୁଷ୍ଟ ରହିବା ହିଁ ଦରକାର, ସେ ଦିଗରେ ଅଧିକ ଲୋଭ ପ୍ରକାଶ କରିବା ଉଚିତ ନୁହେଁ। ତାହେଲେ ଇଏ ତୁମକୁ ସାହାଯ୍ୟ କରିବ ପରମାର୍ଥିକ ମାର୍ଗରେ। ଯେଉଁମାନେ ଭକ୍ତ ସେମାନଙ୍କୁ ଏ ଉପଦେଶ ଦିଆଯାଉଛି। କେତେକ ପଣ୍ଡିତ ମଧ୍ୟ କହୁଛନ୍ତି ଯେ ଅଧିକ ସଂଖ୍ୟକ ମନ୍ଦିର ବା ମଠ ନିର୍ମାଣ କରିବା ଉଚିତ ନୁହେଁ। ଅଧିକ ସଂଖ୍ୟକ ମଠ ମନ୍ଦିର ନିର୍ମାଣ କରିବ ତ ତାହେଲେ କୌଣସି ବ୍ୟକ୍ତିଙ୍କର ସେ ଦିଗରେ ଲୋଭ ବୃଦ୍ଧି ହେବ, ତ ତାହେଲେ ସେ ନିଜକୁ ମଠାଧିପତି, ମୁଁ ଏପରି ଅଧିପତି, ମୋର ଏପରି ବହୁତ ମଠ ଅଛି, ଏମିତି ବଡ଼, ଇଏ ଗୋଟେ ଗର୍ବ ଆସିଯିବ। ଜନ୍ମି ସୂର୍ଯ୍ୟ ସୁତ ଶ୍ରୀବୀ ଏଧମାନ ମଦପମାନ ଭାରତ ଅଭିଧା ବୈତ ଅକିଞ୍ଚନ ଗୋଚରମ, ଇଏ ମଧ୍ୟ ଉପଦେଶ ଅଛି ଆମର। ଅକିଞ୍ଚନ ନିଷ୍କିଞ୍ଚନ ନହେଲେ କାହାରି ଭଗବତ ଗୋଚର ହେବେ ନା, ଭଗବାନ ଗୋଚରୀଭୂତ ହେବେ ନା। ଗର୍ବଦମ୍ଭ ଅଭିମାନ ଯେଉଁମାନଙ୍କର ଅଛି ସେମାନେ ଅକିଞ୍ଚନ ନିଷ୍କିଞ୍ଚନ ହେଇପାରିବେ ନା, ତେଣୁ ସେମାନଙ୍କର ଭଗବତ ଭକ୍ତି ଲାଭ ହେଇପାରିବ ନା, ଏସବୁ କଥା ଗୁଡ଼ାକ ହେଇଯାଉଛି। ସେଥିପାଇଁ ଅକିଞ୍ଚନ ହେବା ପାଇଁ କଥା କୁହାଯାଉଛି। ତେବେ ଅକିଞ୍ଚନର ଅର୍ଥ ନୁହେଁ ଯେ ଯାହା ଏଠି କୁହାଯାଉଛି ଅତ୍ୟଧିକ ଦାରିଦ୍ର୍ୟ, ତା ନୁହେଁ। ଆଉ ଗୋଟେ କଥା ଅଛି, କୃଷ୍ଣ ବିଶ୍ୱମ୍ଭର ସମଗ୍ର ଜଗତକୁ ପରିପାଳନ କରୁଛନ୍ତି ଯେ କୃଷ୍ଣ, ଯାହାର ଯାହା ଆବଶ୍ୟକତା ତା ସେ ଯୋଗାଉଛନ୍ତି। ଆଉ ଯେଉଁ ଭକ୍ତ ଭଗବାନଙ୍କ ସେବାରେ ନିଯୁକ୍ତ ରହିବେ ତାଙ୍କର ଯାହା ବେୟାର୍ ନେସେସିଟିଜ୍ ତାହା ନିଶ୍ଚୟ ଭଗବାନ ଯୋଗେଇବେ। ଏ ଦୃଢ଼ ବିଶ୍ୱାସ ରଖିବା ଦରକାର, ଏ ଦୃଢ଼ ବିଶ୍ୱାସ ରହିବା ଦରକାର। କୃଷ୍ଣ ବିଶ୍ୱମ୍ବର, କୃଷ୍ଣ ବିଶ୍ୱମ୍ବର ବିଶ୍ୱର ପରିପାଳନ କରୁଛନ୍ତି, ବିଶ୍ୱରେ ଯେତେ ଜୀବଜନ୍ତୁ ଯାହା 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 ଆବଶ୍ୟକତା ଅଛି ସେ ଦେଉଛନ୍ତି, କିଏ ଦେଉଛି? କୃଷ୍ଣ ହିଁ ଦେଉଛନ୍ତି। ଆଉ ଯେଉଁ ଭକ୍ତ ତାଙ୍କର ସେବାରେ ଆତ୍ମ ଉତ୍ସର୍ଗ କରିଛନ୍ତି, ତାଙ୍କର ଯାହାଙ୍କର ଶରୀର କୃଷ୍ଣଙ୍କର ବସ୍ତୁ ହେଇଯାଇଛି, କୃଷ୍ଣଙ୍କ ସେବାରେ ନିୟୋଜିତ ହେଇଯାଇଛି କୃଷ୍ଣଙ୍କର ବସ୍ତୁ, ସେ ଶରୀର କ୍ଷାର୍ଥ ଯାହା ଦରକାର ତାହା କୃଷ୍ଣ କାହିଁକି ନଦେବେ? ତାଙ୍କର ବସ୍ତୁ ରକ୍ଷା କରିବା ଦାୟିତ୍ୱ ସେ ନିଜେ ନେବେ ନିଶ୍ଚିତ ଭାବରେ। କାଳେ ଯେମିତି ଆମେ ଆଲୋଚନା କରୁଥିଲେ ସନାତନ ଗୋସ୍ୱାମୀଙ୍କ ସେବାରେ, ମହାପ୍ରଭୁ କହୁଥିଲେ ସନାତନ ଗୋସ୍ୱାମୀ ଚିନ୍ତା କରିକିରି ଆସିଥିଲେ, ଶରୀର ଆସିଲା ବେଳେ କଣ୍ଡୁ ରୋଗ ହେଇଗଲା ବେଳେ ପୁଜ ପାଣି ବୋହିଲା, ଏଇ ଅବିଶୁଦ୍ଧ ଶରୀର ବିଶୁଦ୍ଧ ଅପବିତ୍ର ଶରୀର ଆଗକୁ ରଖିବା ଦରକାର ନାହିଁ, ଆଉ ଯାଉଛି ଏଠି ମହାପ୍ରଭୁଙ୍କୁ ଦେଖିବି, ଆଉ ରଥରେ ଜଗନ୍ନାଥ ଦେଖି ରଥ ଚକ ଚଳେ ଏ ଶରୀରଟାକୁ ନଷ୍ଟ କରିଦେବା ମନେ ଚିନ୍ତା କରି ଆସିଛନ୍ତି। ମହାପ୍ରଭୁ ତ ଏକଥା ଜାଣିପାରୁଛନ୍ତି ଅନ୍ତର୍ଯ୍ୟାମୀ ସୂତ୍ରେ, ତେଣୁ ଶିକ୍ଷା ହିଁ ଦେଉଛନ୍ତି ଯେ ସର ନଷ୍ଟ କଲେ କେହି ଭଗବାନଙ୍କୁ ପାଏନା, ଭଜନ କଲେ ବାହେ, ସର ନଷ୍ଟ କରି ଆତ୍ମଘାତୀ ହେଲେ ବଡ଼ ଦୋଷ ହୁଏ। ଏଥିପାଇଁ ଯେ ବହୁ ଦୁଃଖ ଭୋଗିବାକୁ ପଡ଼ିବ, କିନ୍ତୁ ନର୍କ ଯନ୍ତ୍ରଣା ଭୋଗିବାକୁ ପଡ଼ିବ, ସେଥିରେ ଲାଭ କି ହବ? ତୁମ ଭଜନ କଲେ କୃଷ୍ଣ ମିଳେ, ସର ନଷ୍ଟ କଲେ ତ କୃଷ୍ଣ ମିଳିବେ ନା। ଅଧିକ କଥା ଏ ଶରୀର ଆମର ବସ୍ତୁ, ଯେତେବେଳେ ମୋ ଠାରୁ ତୁମେ ପ୍ରପନ୍ନ ହେଇଛ, କାୟ ମନୋବାକ୍ୟ, କାୟ ମନୋବାକ୍ୟରେ ପ୍ରପନ୍ନ କମ୍ପ୍ଲିଟ୍ ସରେଣ୍ଡର, ସେତେବେଳେ ସବୁ କୃଷ୍ଣଙ୍କର ହେଇଗଲା। ମୋର ସମ୍ପତ୍ତି ମୋରେ ଶରୀର ସାହାଯ୍ୟରେ ବହୁ କାମ କରିବାର ଅଛି, ମୋର ସମ୍ପତ୍ତିକୁ ନଷ୍ଟ କରିବାର ଅଧିକାର ତୁମର କିପରି ରହିଲା? ଏ କଥା ମଧ୍ୟ ଅଛି କହିଲେ ସେ କୃଷ୍ଣଙ୍କର ସମ୍ପତ୍ତି କୃଷ୍ଣଙ୍କର ସେବା ନିମିତ୍ତ ଉଦ୍ଦିଷ୍ଟ ଅଛି ଶରୀର, ତାହାକୁ ନଷ୍ଟ ତୁମେ କରିଯିବ, ତୁମର କି ଅଧିକାର ଅଛି? ଏହା ସାହାଯ୍ୟରେ ତ ବହୁତ ସେବା ଅଛି, ତାହେଲେ ତୁମେ ଯଦି ନଷ୍ଟ କରିବ ତାହେଲେ ତୁମେ ଅପରାଧୀ ହବ। ଏ ଉପଦେଶ ମହାପ୍ରଭୁଙ୍କ ରହିଛି। ତେଣୁ ଯିଏ କାୟ ମନ ବାକ୍ୟରେ କୃଷ୍ଣଙ୍କ ଶରଣତ୍ୱ ଆଚରଣ କରିଛନ୍ତି, ତାଙ୍କର ସେବାରେ ସମ୍ପୂର୍ଣ୍ଣ ନିଯୁକ୍ତ ଅଛନ୍ତି, ତାଙ୍କର ଯାହା ଆବଶ୍ୟକତା ସଂରକ୍ଷାର୍ଥେ ତାହାଙ୍କର କିଛି ଅସୁବିଧା ପଡ଼ିବ ନା, ସେ ସବୁ ନିଶ୍ଚିତ ଭାବରେ ସେ ପାଇବେ। କୃଷ୍ଣ ବିଶ୍ୱମ୍ବର ସମସ୍ତଙ୍କୁ ଦେଉଛନ୍ତି, ଭକ୍ତର ରକ୍ଷା କାହିଁ ନ କରିବେ? ନମେ ଭକ୍ତ ପ୍ରଣଶ୍ୟତି କୌନ୍ତେ ପ୍ରତି ଜାଣିହି, ନମେ ଭକ୍ତ ପ୍ରଣଶ୍ୟତି କୌନ୍ତେ କଥା ଜାଣିବାକୁ, ମୋର ଭକ୍ତର ବିନାଶ କେତେବେଳେ ହୁଏ ନା, ସେ ସୁରକ୍ଷା ଦିଅନ୍ତି ଯାହା ଆବଶ୍ୟକତା ଦିଅନ୍ତି, ଇଏ କଥା ଅଛି। ତେଣୁ ଭକ୍ତ ଅତ୍ୟଧିକ ଭୌତିକତା ଦିଗରେ ଲୋଭ ପ୍ରକାଶ କରିବା ଉଚିତ ନୁହେଁ, କ'ଣ ଦରକାର ଅଛି? ଯାହା ଆବଶ୍ୟକତା ପାଇଁ ତ କୃଷ୍ଣ ପୂରଣ କରୁଛନ୍ତି, କରିବେ ଏକ ମାତ୍ର ଲୋଭ, ଅଧିକରୁ ଅଧିକ କିପରି କୃଷ୍ଣଙ୍କର ସେବା କରିବି, ଅଧିକରୁ ଅଧିକ କିପରି ସାଧୁ ଶ୍ରବଣ କରିବି, ଅଧିକରୁ ଅଧିକ କିପରି କୃଷ୍ଣ କଥା ଶ୍ରବଣ କରିବି, ଇଏ ହେଲା ଲୋଭ। ଆଉ ମଠ ମନ୍ଦିର ତିଆରି ଦିଗରେ ପ୍ରଭୁଜୀ ମହାରାଜ ପରମାରାଧ୍ୟ ଗୁରୁଦେବ କହୁଛନ୍ତି, ଯେଉଁମାନେ ପ୍ରଚାର ଏଟା ହେଉଛି କୃଷ୍ଣଙ୍କର ସେବାରେ ଲୋଭଟାକୁ ବିନିଯୋଗ କରାଯାଉଛି, ତାହା ସ୍ପିରିଚୁଆଲ ଆକ୍ଟିଭିଟି, ତା ପରମାର୍ଥୀ କାର୍ଯ୍ୟ, ତା ଭୌତିକ କାର୍ଯ୍ୟ ନୁହେଁ, ତା ଲୋଭ ପଦବାର୍ଯ୍ୟ ନୁହେଁ। ଉଦାହରଣ ସେ ଦେଇଛନ୍ତି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ସେ ମହାରାଜ 64 ମଠ କରିଥିଲେ, ରାମାନୁଜାଚାର୍ଯ୍ୟ ବହୁତ ମଠ ମନ୍ଦିର, ମୋ ସ୍ୱାମୀ ଗଣ ବୃନ୍ଦାବନରେ ମଠ ମନ୍ଦିର ବହୁତ ମନ୍ଦିର ନିର୍ମାଣ କରିଛନ୍ତି, ଏସବୁ କୃଷ୍ଣଙ୍କ ସେବା ପାଇଁ କରିଛନ୍ତି, ସେଥିରେ ତାଙ୍କ ଆସକ୍ତି ନା ଲୋଭ ନାହିଁ, ତେଣୁ ତାହା ହେଉଛି ସ୍ପିରିଚୁଆଲ ଆକ୍ଟିଭିଟି। ଏ ପ୍ରକାର ଭାବରେ ଜଣେ ଉପଦେଶ ଦିଆଯାଉଛି, ଭୌତିକ ସ୍ଥିତିରେ ଲୋଭୀ ହୁଅ ନା, ଲୋଭ ବୃଦ୍ଧି କର ନା, ସନ୍ତୁଷ୍ଟ ହୁଅ ନା, ଅସନ୍ତୋଷ ସେଥିରେ ପ୍ରକାଶ କର ନା, କିନ୍ତୁ ପରମାର୍ଥିକ ଦିଗରେ ଅସନ୍ତୋଷ ଅତୃପ୍ତି ରହିବା ଦରକାର, ପରମାର୍ଥିକ ଦିଗରେ ସନ୍ତୋଷ ପ୍ରକାଶ କରାଯାଏ ନା, ସର୍ବଦା ଅସନ୍ତୋଷ ଅତୃପ୍ତି, ତାହା ତୁମକୁ ସାହାଯ୍ୟ କରିବ ପରମାର୍ଥିକ ମାର୍ଗରେ ଉନ୍ନତି ନିମିତ୍ତ। ନା ମୁଁ କିଛି ଜାଣିପାରିଲି ନା, ମୁଁ କିଛି ପାଇପାରିଲି ନା, ମୋର କିଛି ପରମାର୍ଥିକ ଉନ୍ନତି ହେଲା ନା, ମୋର ସାରସଦ ହେଉନା, ମୋର ହରିକଥା ଶ୍ରବଣ ହେଇପାରୁନାହିଁ, ମୁଁ କିଛି ସେବା କରିପାରୁନି, ମୁଁ କେଡ଼େ ଯାହା କହନ୍ତି ଅଯୋଗ୍ୟ ବ୍ୟକ୍ତି, ପତିତ, ନରାଧାମ, ଜୀବାଧମ, ମୋର କୌଣସି ଯୋଗ୍ୟତା ନାହିଁ, ଏସବୁ ଅତୃପ୍ତି ବରାବର ରହିବା ଉଚିତ, ଏ ପରମାର୍ଥୀୟ ମାର୍ଗରେ ଅତୃପ୍ତିଟା ରହିବା ଉଚିତ, ତାହେଲେ ତାହା ତୁମକୁ ସାହାଯ୍ୟ କରିବ ପରମାର୍ଥୀ ଉନ୍ନତି ନିମିତ୍ତ। ଭୌତିକତା ଦିଗରେ ତୃପ୍ତି ସନ୍ତୋଷ, ଯାହା ମିଳିଛି ଯଥେଷ୍ଟ ମିଳିଛି, ଇଟ୍ ଇଜ୍ ଏନଫ୍। ସେ ଦିଗରେ କୌଣସି ପ୍ରଚେଷ୍ଟା କରିବା ଉଚିତ ନୁହେଁ। ଏଇ ଉପଦେଶ ନାଦମଣି ମହାଜନ ସୂତ୍ରରେ ଦେଉଛନ୍ତି, ବିଶେଷ କରି ଯେ ଭାଗବତ ମହାପୁରାଣ ସର୍ବବେଦାନ୍ତ ସାର ଏଥିରେ ଉପଦେଶ ଦିଆଯାଉଛି। ଇଏ ଭଗବାନଙ୍କର କଥା। ଏ ସାଧୁ ମହାଜନ ମାନେ ଯେଉଁମାନେ ଆମର ଏକମାତ୍ର ମଙ୍ଗଳାକାଂକ୍ଷୀ ବନ୍ଧୁ, ସେମାନେ ଇଏ ଉପଦେଶ ଦେଉଛନ୍ତି। ତା ନହେଲେ ଏ ଉପଦେଶ ଯଦି ଅନ୍ୟ ପ୍ରକାର ହେଇଯିବ, ଯଦି ତୁମେ ତୁମର ଲୋଭ ବୃଦ୍ଧି କରିବ ଭୌତିକତା ଦିଗରେ, ତାହେଲେ ତୁମ ତା ଶତ୍ରୁ, ଭୟଙ୍କର ଶତ୍ରୁ, ଏ ତୁମକୁ ନିଶ୍ଚିତ ନରକ ସ୍ଥିତିକୁ ଟାଣି ନେବ। ସେଥିପାଇଁ ଲୋଭ ନିନ୍ଦାଇ କରାଯାଇଛି, କିନ୍ତୁ ସେ ଲୋଭକୁ କିପରି ପରମାର୍ଥିକ ମାର୍ଗରେ ବ୍ୟବହାର କରିକି ଲୋଭ ବୃଦ୍ଧି କରିବା ପାଇଁ ପଡ଼େ। କାଲି ଆମେ କହୁଥିଲେ ଭଗବାନଙ୍କର କିପରି ଲୋଭ, ଭଗବାନ କିପରି ଲୋଭ ଅସ୍ପର୍ତ୍ତି ହେଇକରି ଶେଷରେ ଗୌର ସୁନ୍ଦର ହେଇପାରିଛନ୍ତି। ତ୍ରିବିଧ ତିନିଟା ଲୋଭ ରହିଲା ତାଙ୍କର, କୃଷ୍ଣ ଅବତାରରେ ପୂରଣ କରିପାରିଲେ ନା, ତ୍ରିବିଧ ବାଞ୍ଛା ପୂର୍ତ୍ତି ନିମିତ୍ତ ଗୌର ଅବତାର ହେଇଛନ୍ତି। ଏଇ ଲୋଭ ସମ୍ବନ୍ଧରେ ବହୁ କଥା ଆମର କୁହାଯାଉଛି। ସେଥିପାଇଁ ଯେଉଁମାନେ ବିବେକୀ ଲୋ ବୁଦ୍ଧିମାନ ବ୍ୟକ୍ତି, ଜ୍ଞାନୀ ବ୍ୟକ୍ତି, ପ୍ରକୃତ ପକ୍ଷେ ପରମାର୍ଥିକ ଉନ୍ନତି ଚାହାନ୍ତି, ଆତ୍ମକଲ୍ୟାଣ ଚାହାନ୍ତି, ସେମାନେ ଏ ସନ୍ତୁଷ୍ଟ ରହିବା ଉଚିତ। ବହୁତ ସ୍ଥିତିରେ ସନ୍ତୁଷ୍ଟ ତାଙ୍କର ଯାହା ମିଳିଛି ସନ୍ତୁଷ୍ଟ ହେବା ଦରକାର। ପରମାର୍ଥ ଉନ୍ନତି ପାଇଁ କିପରି ଅଧିକରୁ ଅଧିକ ହେବ, ସେଥିପାଇଁ ଅତ୍ୟନ୍ତ ବ୍ୟାକୁଳ ହେଇ ଉଠିବା ଦରକାର। ଯେ ଯୁଷ୍ଟ ମହାରାଜ କହୁଛନ୍ତି, ଏପରି ବହୁ ପଣ୍ଡିତ ବ୍ୟକ୍ତି ଅଛନ୍ତି, ବହୁ ଅନୁଭୂତି ସମ୍ପନ୍ନ ବ୍ୟକ୍ତି ଅଛନ୍ତି, ବହୁ ଆଇନ ପରାମର୍ଶଦାତା ଅଛନ୍ତି, ବହୁ ବଡ଼ ଯାହା କହନ୍ତି ଲଣେଣ୍ଡ ଆଶ୍ରମରେ ପଣ୍ଡିତ ସଭାମାନଙ୍କର ଅଧ୍ୟକ୍ଷ କରିବା ଯୋଗ୍ୟତା ହାସଲ କରିଥିବା ବ୍ୟକ୍ତି ଅଛନ୍ତି, କିନ୍ତୁ ସେମାନେ ନରକ ସ୍ଥିତିକୁ ପତିତ ହେଇଯାଉଛନ୍ତି। କାରଣ ତାଙ୍କର ଯାହା ସ୍ଥିତି ପଦବୀ ସେଥିରେ ସେମାନେ ସନ୍ତୁଷ୍ଟ ହୋଇଛନ୍ତି ବୋଲି, ସେଥିରେ ଅସନ୍ତୋଷ ପ୍ରକାଶ କରୁଛନ୍ତି ବୋଲି ସେମାନଙ୍କର ନରକ ସ୍ଥିତିକୁ ଅଧୋଗତି ହେଇଯାଉଛି। ଏଇ କଥା ସେଥିପାଇଁ ଏ ଦିଗରେ ଅସନ୍ତୋଷ ପ୍ରକାଶ କରିବା ଉଚିତ ନୁହେଁ। ଯାହା କିଛି ମିଳୁଛି, ଯାହା କିଛି ବ୍ୟବସ୍ଥା ହେଇଛି, ତା ଭଗବତୀ ଛାରି ହେଇଛି, ଭଗବତୀ ଛାରି ହେଇଛନ୍ତି। କୃଷ୍ଣ ସ୍ୱତନ୍ତ୍ର ଇଚ୍ଛାମୟ ପୁରୁଷ, ତାଙ୍କ ଇଚ୍ଛାରେ ସବୁ କିଛି ହେଉଛି, ସୃଷ୍ଟି ସ୍ଥିତି ପ୍ରଳୟ କ୍ରିୟା ହେଇଯାଉଛି ତାଙ୍କ ଇଚ୍ଛାରେ। ଜୀବ ବୋଲେ ଆମେ କରି ତାହା ସତ୍ୟ ନୁହେଁ, ଆଶା ମାତ୍ର ଜୀବ କରି କେତେକ ଇଚ୍ଛା ଜୀବ କି କରିତେ ପାରେ, ତୁମେ ନା ଗଢ଼ିଲେ। ଏ କଥା ଅଛି ଆମର ମହାଜନ ଭକ୍ତି ବିନୋଦ ଠାକୁର କହିଛନ୍ତି, କୃଷ୍ଣ ଯଦି ଇଚ୍ଛା ନ କରିବେ ଜୀବ କି କରିବ, ଜୀବ ତ ନି ଶକ୍ତି, ତାର କି ଶକ୍ତି ଅଛି, କ'ଣ କରିପାରିବ। ମ୍ୟାନ୍ ସପୋଜେସ୍ ଗଡ୍ ଡିସ୍ପୋଜେସ୍ ଇଂରେଜିରେ କଥା ଅଛି, ଅନୁମନ୍ତା ସାଙ୍କ୍ସନିଂ ଅଥରିଟି, ସେ ହେଉଛନ୍ତି ଅଲ୍ଟିମେଟ୍ ସାଙ୍କ୍ସନିଂ ଅଥରିଟି ଅନୁମନ୍ତା କୃଷ୍ଣ। ସେ ଯଦି ଅନୁମତି ପ୍ରଦାନ ନ କରିବେ, ସାଙ୍କ୍ସନ୍ ନ କରିବେ, ତୁମର କ'ଣ ପ୍ରଚେଷ୍ଟା କାର୍ଯ୍ୟକାରୀ ହେବ, କିଏ କିଛି ହେଇପାରିବ ନା, ତୁମେ କିଛି କରିପାରିବ ନା। ସେଥିପାଇଁ ସମ୍ପୂର୍ଣ୍ଣ ରୂପେ କୃଷ୍ଣଙ୍କ ନିର୍ଭରଶୀଳତା, କୃଷ୍ଣଙ୍କ ନିର୍ଭରଶୀଳତା, କୃଷ୍ଣଙ୍କ ଶରଣତ୍ଵ, କୃଷ୍ଣଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର ହେବା ପାଇଁ କରିବାକୁ ପଡ଼ିବ, କୃଷ୍ଣଙ୍କର କୃପା ପ୍ରାର୍ଥନା କରିବା ପାଇଁ ପଡ଼ିବ। ଆକୁ ପାଇଁ ନା ପରମାର୍ଥିକ ଉନ୍ନତି, ଯିଏ ବିବେକୀ ଲୋକ ବୁଦ୍ଧିମାନ ବ୍ୟକ୍ତି, ସେଥିପାଇଁ କୃଷ୍ଣଙ୍କୁ ଯାହା ଆମର ମହାପ୍ରଭୁ ଶିଖାଇ ଦେଇଛନ୍ତି, ନନ୍ଦନ ନ ସୁନ୍ଦରୀ କବିତା ବା ଜଗଦୀଶ କାମୟ ମମ ଜନ୍ମନି ଜନ୍ମନିଶ୍ୱରେ ଭବତା ଭକ୍ତି ହେଇଥିଲି। ତେଣୁ ଏଇ କଥା ମହାପ୍ରଭୁଙ୍କର ଶିକ୍ଷା, କିଛି ମାଗୁନି, ଧନ ମାଗୁନି, ଜନ ମାଗୁନି, ସୁନ୍ଦରୀ ସ୍ତ୍ରୀ ଉପଭୋଗ କରିବାକୁ ମାଗୁନି, କାମନା ନାହିଁ, ମୋର ମୁକ୍ତି ମଧ୍ୟ ମାଗୁନି, ଭବତା ଭକ୍ତିର ହେଇଥିବି କେବଳ ଏତିକି ଭକ୍ତି ମୋତେ ଜନ୍ମ ଜନ୍ମାନ୍ତରରେ, ଯାହା ମୋର ଗୁଣ ଦୋଷ ଅଛି ତଦନ ଯାଇ ଯେଉଁ ଜନ୍ମ ମୋତେ ମିଳିବାର କଥା ସେ ଜନ୍ମ ମିଳୁ, କିନ୍ତୁ ଗୋଟିଏ ପ୍ରାର୍ଥନା, ଜନମେ ଜନମେ ଯେନ ତବ ନାମ ଗୁଣ ଗାଏ, ଏ କୀଟ ଜନ୍ମ ଦାଅ ଯଥା ତୁୟା ଦାସ, ମୋର ଗୁଣ କର୍ମ ଅନୁସାରେ କୀଟ ଜନ୍ମ ନେବା ପାଇଁ ମୁଁ ଯୋଗ୍ୟ, ତେବେ କୀଟ ଜନ୍ମ ମିଳୁ ମୋତେ, କିନ୍ତୁ ଆପଣଙ୍କୁ କୀଟ ହେଇକରି ମଧ୍ୟ ସେବା କରିବି ସୁଯୋଗ ମୋତେ ମିଳୁ। ଏଇ ଗୋଟେ ପ୍ରାର୍ଥନା, ଏଇ ଗୋଟେ ପ୍ରାର୍ଥନା ବିବେକୀ ବ୍ୟକ୍ତି ଭକ୍ତ ଏହା କରେ, ଭକ୍ତ ଅନ୍ୟ ପାଇଁ ପ୍ରାର୍ଥନା କରେ ନା। ଅବଶ୍ୟ ଅକାମ ସର୍ବକାମ ବା ମୁଖ୍ୟ କାମ ଉଦାରଥି ତୀବ୍ରେଣ ଭକ୍ତି ଯୋଗୀ ନ ଯତି ପୁରୁଷମ ପର, ଏଇ କଥା ଅଛି ଆମର, ଯାହାର ଯେଉଁ କାମନା ଥାଉ, ଅକାମ ହଉ ସର୍ବକାମ ହଉ ବା ମୁଖ୍ୟ କାମ, ସବୁ କାମନା ପୂରଣ କରିବେ କୃଷ୍ଣ, ତୀବ୍ର ଭକ୍ତି ଯୋଗରେ କୃଷ୍ଣଙ୍କର ଆରାଧନା କର। କିନ୍ତୁ କୃଷ୍ଣ ଶେଷ କଥା, ଯାହା ନ ମାଗୁଛ ଯଦି କେହି ଭୌତିକ କାମନାର ବଶବର୍ତ୍ତୀ ହେଇକରି ଭୌତିକ କାମନା ପୂର୍ତ୍ତି ପାଇଁ କୃଷ୍ଣଙ୍କର ଆରାଧନା କଲା, ତାହେଲେ ମଧ୍ୟ ଯାହା କହନ୍ତି ସେବଳ ସ୍ୱୀକୃତି ଚତୁର୍ବିଧା ଭଜନ୍ତି ମାଂ ଜନା ସ୍ୱୀକୃତି ଅର୍ଜୁନ ଆର୍ତ୍ତି ଅର୍ଥ ଆର୍ତ୍ତି ଜିଜ୍ଞାସୁ ଜ୍ଞାନୀ ଚ ଭରତ ସ୍ୱଭାବ ଏ କଥା ଗୀତାରେ କହିଛି। ସେ ଶ୍ରୀକୃଷ୍ଣ ତଦା କୃଷ୍ଣଙ୍କୁ ଘୋଷଣା କରୁଛି, କାରଣ କୃଷ୍ଣ ହିଁ ହେଉଛନ୍ତି ଅଲଟିମେଟ୍ ସାଙ୍କ୍ସନିଂ ଅଥରିଟି, ସେ ହେଉଛନ୍ତି ପରମ ଅନୁମତି ପ୍ରଦାନକାରୀ, ତାଙ୍କର ଅନୁମତି ବିନା କିଛି ହେଇପାରିବ ନା। ସେଥିପାଇଁ ସେ ବୁଦ୍ଧିମାନ ବ୍ୟକ୍ତି ସେ ଯେ କୃଷ୍ଣ ଭଜନ କରୁଛି, ଯେ ଜନ ଭଜେ କୃଷ୍ଣ ସେ ବଡ଼ ଚତୁର। ଯେତେବେଳେ ସମ୍ପୂର୍ଣ୍ଣ ରୂପେ କୃଷ୍ଣ ତ ଅନ୍ତର୍ଯ୍ୟାମୀ ସୂତ୍ରରେ ସମସ୍ତଙ୍କ ହୃଦୟରେ ଅଛନ୍ତି, ବିଗତ କଥାଟାକୁ ଜାଣୁଛନ୍ତି, ସେ ତ ଜାଣନ୍ତି ସମ୍ପୂର୍ଣ୍ଣ ରୂପେ ଆଉ ଭୌତିକ କାମନା କିଛି ନାହିଁ, ନିଶ୍ଚିହ୍ନ ହେଇଯାଇଛି ଏକଦମ। ଏକମାତ୍ର କୃଷ୍ଣ ସେବା କାମନା ଅଛି, କୃଷ୍ଣ ପ୍ରୀତି ଜାଗ୍ରତ ହେଇଯାଇଛି, ଭୌତିକ ଉପଭୋଗ କାମନା ନାହିଁ ଜମା। ସେତେବେଳେ କୃଷ୍ଣ ଯେ ଲକ୍ଷ୍ମୀପତି, ଲକ୍ଷ୍ମୀ ସଦସହସ୍ର ସମ୍ଭ୍ରମ ସେ ବ୍ରହ୍ମାନ, ହଜାର ହଜାର ଲକ୍ଷ୍ମୀ ଯାହାଙ୍କର ସେବା ହିଁ କରୁଛନ୍ତି, ସେ କ'ଣ ଦରିଦ୍ର କିଏ? ନାରାୟଣ ଦରିଦ୍ର ନୁହଁନ୍ତି, ଦରିଦ୍ର ନାରାୟଣ ଭୋଗ ସୁଆଳ ବାରମ୍ବାର। ତେଣୁ ସେତେବେଳେ ଅଯାଚିତ ଭାବରେ ସେ ସେବା ନିମିତ୍ତ ଏତେ ପରିମାଣ ଏତେ ପରିମାଣରେ ଧନ ସମ୍ପଦ ଆସିବ, ବା ଲକ୍ଷ୍ମୀ ଏତେ ଏତେ ସେବା କରିବେ ଅଯାଚିତ ଭାବରେ କରିବେ, କାରଣ ସେ ଯାହା କିଛି ଆସିବ ସବୁ କୃଷ୍ଣଙ୍କ ସେବାରେ ସେ ଲଗେଇବ, ତାର କୌଣସି ଉପଭୋଗ କାମନା ନାହିଁ। ଏଇଟା କୃଷ୍ଣ ହିଁ ଦେଖନ୍ତି, ଯେପର୍ଯ୍ୟନ୍ତ ଟିକେ ଉପଭୋଗ କାମନା ଅଛି ସେ ପର୍ଯ୍ୟନ୍ତ କିଛି ମିଳିବ ନା, ତୁ କୃଷ୍ଣ ସ୍ୟାଙ୍କ୍ସନ୍ କରିବେ ନା, ବରଂ ଯାହାକି ତୁ ପ୍ରାରବ୍ଧ କର୍ମ ବଶତ ପାଇବୁ। ଲକ୍ଷ୍ମୀ ଚଞ୍ଚଳା ଶୀଘ୍ର ଆସିକି ଶୀଘ୍ର ପଳେଇଯିବେ, ଲକ୍ଷ୍ମୀ ଯେତେବେଳେ ଦେଖି ମାଧବର ସେବା ନାହିଁ ସେତେବେଳେ ସେ ଚଞ୍ଚଳା ଶୀଘ୍ର ଆସିକି ଶୀଘ୍ର ପଳେଇଯିବେ, କିନ୍ତୁ ଯେତେବେଳେ ମାଧବ ସେବାରେ ବିନିଯୁକ୍ତ ହେବେ ଲକ୍ଷ୍ମୀ ସ୍ଥିର ହେଇଯିବେ, ଆଉ ଚଞ୍ଚଳା ହେବେ ନା, ସେ ସ୍ଥିର ଭାବରେ ରହିଯିବେ। ଏଇ କଥାଟା କୁହା ହେଉଛି, ଇଏ ହେଉଛି ତା ଭିତରେ ତାତ୍ପର୍ଯ୍ୟପୂର୍ଣ୍ଣ କଥା ଆମର।